ଓମ୍ ଶାନ୍ତି। 21-10-2025 ଆଜିର ସାକାର ମହାବାକ୍ୟ ବାବା କହୁଛନ୍ତି, ମିଠେ ବଚେ। ସକାଳୁ ସକାଳୁ ଉଠି ବାବାଙ୍କ ସହିତ ମିଠା ମିଠା କଥା ହୁଅ। ବିଚାର ସାଗର ମନ୍ଥନ କରିବା ପାଇଁ ସକାଳର ସମୟ ବହୁତ ଭଲ। ଆଜିର ପ୍ରଶ୍ନ, ଭକ୍ତମାନେ ମଧ୍ୟ ଭଗବାନଙ୍କୁ ସର୍ବଶକ୍ତିମାନ କହୁଛନ୍ତି ଏବଂ ତୁମେମାନେ ମଧ୍ୟ କହୁଛ, କିନ୍ତୁ ଉଭୟଙ୍କର ମଧ୍ୟରେ କେଉଁ ଅନ୍ତର ରହିଛି? ଉତ୍ତର, ସେମାନେ କହୁଛନ୍ତି ଭଗବାନ ତ ଯାହା ଚାହିଁବେ ତାହା କରିପାରିବେ, ସବୁକିଛି ତାଙ୍କ ହାତରେ ଅଛି, କିନ୍ତୁ ତୁମେମାନେ ଜାଣିଛ ବାବା କହିଛନ୍ତି ମୁଁ ମଧ୍ୟ ଡ୍ରାମାର ବନ୍ଧନରେ ବନ୍ଧା ହୋଇଛି। ଡ୍ରାମା ସର୍ବଶକ୍ତିମାନ ଅଟେ, ବାବାଙ୍କୁ ସର୍ବଶକ୍ତିମାନ ଏଥିପାଇଁ କୁହାଯାଉଛି କାରଣ ତାଙ୍କ ନିକଟରେ ସମସ୍ତଙ୍କୁ ସଦ୍ଗତି ଦେବାର ଶକ୍ତି ରହିଛି। ଏଭଳି ରାଜ୍ୟ ସ୍ଥାପନ କରିଦେଉଛନ୍ତି ଯାହାକୁ କେବେ କେହି ଛଡ଼ାଇ ନେଇପାରିବେ ନାହିଁ। ଓମ୍ ଶାନ୍ତି। କିଏ କହିଲେ? ବାବା କହିଲେ ଓମ୍ ଶାନ୍ତି। ଏକଥା କିଏ କହିଲେ? ଦାଦା କହିଲେ। ଏବେ ତୁମେ ସନ୍ତାନମାନେ ଏହାକୁ ଜାଣିପାରିଛ, ଶ୍ରେଷ୍ଠରୁ ଶ୍ରେଷ୍ଠ ତାଙ୍କର ମହିମା ତ ବହୁତ ବହୁତ ଉଚ୍ଚ ଅଟେ। କହନ୍ତି ସିଏ ସର୍ବଶକ୍ତିମାନ ଅଟନ୍ତି, ତେଣୁ ସିଏ କ'ଣ ନ କରିପାରିବେ? ବାସ୍ତବରେ ଭକ୍ତି ମାର୍ଗରେ ସର୍ବଶକ୍ତିମାନର ଅର୍ଥକୁ ବହୁତ ବିସ୍ତାର କରି ଦେଇଛନ୍ତି। ବାବା କହୁଛନ୍ତି ଡ୍ରାମା ଅନୁସାରେ ସବୁକିଛି ହେଉଛି, ମୁଁ କିଛି ବି କରୁନାହିଁ, ମୁଁ ମଧ୍ୟ ଡ୍ରାମାର ବନ୍ଧନରେ ବନ୍ଧା ହୋଇଛି। କେବଳ ତୁମେ ବାବାଙ୍କୁ ସ୍ମରଣ କରିବା ଦ୍ୱାରା ସର୍ବଶକ୍ତିମାନ ହୋଇଯାଉଛ, ପବିତ୍ର ହେବା ଦ୍ୱାରା ତମୋ ପ୍ରଧାନରୁ ସତୋ ପ୍ରଧାନ ହୋଇଯାଉଛ। ବାବା ସର୍ବଶକ୍ତିମାନ ଅଟନ୍ତି, ତାଙ୍କୁ ଶିଖାଇବାକୁ ପଡୁଛି। ପିଲାମାନେ ତୁମେ ସ୍ମରଣ କର, ତେବେ ତୁମମାନଙ୍କର ବିକର୍ମ ବିନାଶ ହୋଇଯିବ, ପୁଣି ସର୍ବଶକ୍ତିମାନ ହୋଇ ବିଶ୍ୱ ଉପରେ ରାଜତ୍ୱ କରିବ। ଯଦି ଶକ୍ତି ନ ରହିବ ତେବେ ରାଜତ୍ୱ କିପରି କରିବ? ଯୋଗ ଦ୍ୱାରା ଶକ୍ତି ମିଳୁଛି, ସେଥିପାଇଁ ଭାରତର ପ୍ରାଚୀନ ଯୋଗର ବହୁତ ଗାୟନ ରହିଛି। ତୁମେ ସନ୍ତାନମାନେ କ୍ରମ ଅନୁସାରେ ଯୋଗଯୁକ୍ତ ହୋଇ ଖୁସିରେ ରହୁଛ। ତୁମେ ଜାଣିଛ ଯେ ଆମେ ଆତ୍ମାମାନେ ବାବାଙ୍କୁ ସ୍ମରଣ କରିବା ଦ୍ୱାରା ବିଶ୍ୱ ଉପରେ ରାଜତ୍ୱ ପ୍ରାପ୍ତ କରିପାରିବୁ। ଏଭଳି କାହାର ଶକ୍ତି ନାହିଁ ଯାହାକି ଛଡ଼ାଇ ନେଇପାରିବେ। ସମସ୍ତେ ଶ୍ରେଷ୍ଠରୁ ଶ୍ରେଷ୍ଠ ବାବାଙ୍କର ମହିମା କରୁଛନ୍ତି, କିନ୍ତୁ କିଛି ବୁଝିନାହାନ୍ତି। କେହି ଜଣେ ହେଲେ ବି ମନୁଷ୍ୟକୁ ଜଣାନାହିଁ ଯେ ଏହା ଏକ ନାଟକ ଅଟେ। ଯଦି ଭାବୁଛ ଯେ ଏହା ଏକ ନାଟକ, ତେବେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତାହା ମନେ ରହିବା ଦରକାର, ନଚେତ୍ ନାଟକ କହିବା ହିଁ ଭୁଲ ହୋଇଯାଉଛି। କହୁଛନ୍ତି ମଧ୍ୟ ଏହା ଏକ ନାଟକ, ଆମେ ଏଠାକୁ ଅଭିନୟ କରିବାକୁ ଆସିଛୁ, ତେବେ ସେହି ନାଟକର ଆଦି ମଧ୍ୟ ଅନ୍ତକୁ ମଧ୍ୟ ଜାଣିବା ଦରକାର ନା? ଏକଥା ମଧ୍ୟ କହନ୍ତି ଯେ ଆମେ ଉପରୁ ଆସୁଛୁ, ସେଥିପାଇଁ ତ ବୃଦ୍ଧି ହେଉଛି ନା? ସତ୍ୟ ଯୁଗରେ ବହୁତ କମ୍ ମନୁଷ୍ୟ ଥିଲେ, ଏତେ ସବୁ ଆତ୍ମାମାନେ କେଉଁଠୁ ଆସିଲେ? ଏକଥା କେହି ବୁଝୁନାହାନ୍ତି ଯେ ଏହା ଅନାଦି ପୂର୍ବ ପ୍ରସ୍ତୁତ ଅବିନାଶୀ ଡ୍ରାମା ଅଟେ, ଯାହାର କି ଆଦିରୁ ଅନ୍ତ ପର୍ଯ୍ୟନ୍ତ ପୁନରାବୃତ୍ତି ହୋଇଥାଏ। ତୁମେ ସିନେମା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖି ପୁଣି ଥରେ ଯଦି ପୁନରାବୃତ୍ତି କରି ଦେଖିବ, ତେବେ ସେହି ଚକ୍ରର ନିଶ୍ଚୟ ଅବିକଳ ପୁନରାବୃତ୍ତି ହେବ, ଟିକିଏ ହେଲେ ଫରକ ହେବ ନାହିଁ। ବାବା ମିଠା ମିଠା ସନ୍ତାନମାନଙ୍କୁ କିପରି ବସି ବୁଝାଉଛନ୍ତି? ବାବା କେତେ ମିଠା ଅଟନ୍ତି? ବାବା ଆପଣ କେତେ ମିଠା? ବାବା ବାସ୍, ଏବେ ତ ଆମେ ଆମର ସୁଖଧାମକୁ ଯାଉଛୁ। ଏବେ ଏକଥା ଜଣାପଡ଼ିଲା ଯେ ଆତ୍ମା ପାବନ ହୋଇଗଲେ ସେଠାରେ କ୍ଷୀର ମଧ୍ୟ ପବିତ୍ର ମିଳିବ। ଶ୍ରେଷ୍ଠାଚାରୀ ମାତାମାନେ ବହୁତ ମିଠା ହୋଇଥାନ୍ତି। ଉଚିତ ସମୟରେ ପିଲାମାନଙ୍କୁ ସ୍ୱତଃ କ୍ଷୀର ପିଆଇଥାନ୍ତି। ପିଲାମାନଙ୍କୁ କାନ୍ଦିବାର କୌଣସି ଆବଶ୍ୟକତା ପଡ଼ିନଥାଏ। ଏହିପରି ଭାବେ ବିଚାର ସାଗର ମନ୍ଥନ କରିବା ଉଚିତ। ସକାଳୁ ସକାଳୁ ବାବାଙ୍କ ସହିତ କଥା ହେବାକୁ ବହୁତ ମଜା ଲାଗିଥାଏ। ଶ୍ରେଷ୍ଠାଚାରୀ ରାଜ୍ୟ ସ୍ଥାପନ କରିବା ପାଇଁ ବାବା ଆପଣ କେତେ ଭଲ ଯୁକ୍ତି ଶିଖାଉଛନ୍ତି। ପୁଣି ଆମେ ଶ୍ରେଷ୍ଠାଚାରୀ ମାତାମାନଙ୍କର କୋଳକୁ ଯିବୁ। ଅନେକ ଥର ଆମେ ହିଁ ସେହି ନୂଆ ସୃଷ୍ଟିକୁ ଯାଉଛୁ। ଏବେ ଆମର ଖୁସିର ଦିନ ଆସୁଛି। ଏହା ଖୁସିର ଖୋରାକ ଅଟେ। ସେଥିପାଇଁ ଗାୟନ ମଧ୍ୟ ରହିଛି। ଯଦି ଅତୀନ୍ଦ୍ରିୟ ସୁଖ ପଚାରିବାର ଅଛି ତ ଗୋପ ଗୋପୀମାନଙ୍କୁ ପଚାର। ଏବେ ଆମକୁ ବେହଦ୍ର ବାବା ମିଳିଛନ୍ତି। ଆମକୁ ପୁନର୍ବାର ସ୍ୱର୍ଗର ମାଲିକ ଶ୍ରେଷ୍ଠାଚାରୀ କରାଉଛନ୍ତି। କଳ୍ପ କଳ୍ପ ଆମେ ନିଜର ରାଜ୍ୟ ଭାଗ୍ୟ ନେଉଛୁ। ହାରିଯାଇ ପୁଣି ବିଜୟ ପ୍ରାପ୍ତ କରୁଛୁ। ଏବେ ବାବାଙ୍କୁ ସ୍ମରଣ କରିଲେ ହିଁ ରାବଣ ଉପରେ ବିଜୟ ପ୍ରାପ୍ତ କରିବୁ। ପୁଣି ଆମେ ପବିତ୍ର ହୋଇଯିବୁ। ସେଠାରେ ଲଢ଼େଇ ଦୁଃଖ ଆଦିର ନାମ ମଧ୍ୟ ରହିବ ନାହିଁ। କୌଣସି ଖର୍ଚ୍ଚ ମଧ୍ୟ ନାହିଁ। ଭକ୍ତି ମାର୍ଗରେ ଜନ୍ମ ଜନ୍ମାନ୍ତର ତୁମେ କେତେ ଖର୍ଚ୍ଚ କରି ଆସିଲ, କେତେ ଧକ୍କା ଖାଇଲ, କେତେ ଗୁରୁ କଲ। ଏବେ ପୁଣି ଅଧା କଳ୍ପ ଆମେ କୌଣସି ଗୁରୁ କରିବୁ ନାହିଁ। ଏବେ ଶାନ୍ତିଧାମ ସୁଖଧାମକୁ ଯିବୁ। ବାବା କହୁଛନ୍ତି ତୁମେ ସୁଖଧାମର ପଥିକ ଅଟ। ଏବେ ଦୁଃଖଧାମରୁ ସୁଖଧାମକୁ ଯିବାକୁ ହେବ। ବାହ, ଆମର ବାବା କିପରି ଆମକୁ ପାଠ ପଢ଼ାଉଛନ୍ତି! ଆମର ସ୍ମୃତିଚିହ୍ନ ମଧ୍ୟ ଏହିଠାରେ ରହିଛି। ଏହା ତ ବହୁତ ବଡ଼ ଚମତ୍କାର। ଏହି ଦିଲୱାଡ଼ା ମନ୍ଦିରର ତ ଅପରମ ଅପାର ମହିମା ରହିଛି। ଏବେ ଆମେ ରାଜଯୋଗ ଶିଖୁଛୁ, ଯାହାର ସ୍ମୃତିଚିହ୍ନ ତ ନିଶ୍ଚୟ ରହିବ ନା? ଏହା ପ୍ରକୃତରେ ଆମର ସ୍ମୃତିଚିହ୍ନ ଅଟେ। ବାବା, ମମ୍ମା ଏବଂ ସନ୍ତାନମାନେ ବସିଛନ୍ତି। ତଳେ ଯୋଗ ଶିଖୁଛନ୍ତି, ଉପରେ ସ୍ୱର୍ଗର ରାଜତ୍ୱ ରହିଛି। କଳ୍ପ ବୃକ୍ଷର ଚିତ୍ରରେ ମଧ୍ୟ ଏକଥା କେତେ ପ୍ରାଞ୍ଜଳ ଭାବରେ ରହିଛି। ବାବା କିପରି ସାକ୍ଷାତକାର କରାଇଛନ୍ତି, ପୁଣି ତାର ଚିତ୍ର ତିଆରି କରାଇଛନ୍ତି। ବାବା ହିଁ ସାକ୍ଷାତକାର କରାଇ ପୁଣି ଠିକ୍ ମଧ୍ୟ କରିଛନ୍ତି। କେତେ ଆଶ୍ଚର୍ଯ୍ୟ ଅଟେ! ଏସବୁ ନୂଆ ଜ୍ଞାନ ଅଟେ। କାହାକୁ ହେଲେ ଏହି ଜ୍ଞାନ ବିଷୟରେ ଜଣା ନାହିଁ। ବାବା ହିଁ ବସି ବୁଝାଉଛନ୍ତି। ମନୁଷ୍ୟ କେତେ ତମୋ ପ୍ରଧାନ ହୋଇ ଚାଲିଛନ୍ତି। ମନୁଷ୍ୟ ସୃଷ୍ଟି ବଢି ଚାଲିଛି, ଭକ୍ତି ମଧ୍ୟ ବଢି ବଢି ତମୋ ପ୍ରଧାନ ହୋଇ ଚାଲିଛି। ଏଠାରେ ଏବେ ତୁମେ ସତ ପ୍ରଧାନ ହେବା ପାଇଁ ପୁରୁଷାର୍ଥ କରୁଛ। ଗୀତାରେ ମଧ୍ୟ ମନ ମନା ଭବର ଶବ୍ଦ ରହିଛି। କେବଳ ଏତିକି ଜାଣିନାହାନ୍ତି ଯେ ଭଗବାନ କିଏ। ଏବେ ତୁମକୁ ସକାଳୁ ସକାଳୁ ଉଠି ବିଚାର ସାଗର ମନ୍ଥନ କରିବାକୁ ହେବ ଯେ ମନୁଷ୍ୟମାନଙ୍କୁ ଭଗବାନଙ୍କର ପରିଚୟ କିପରି ଦେବୁ। ଭକ୍ତିରେ ମଧ୍ୟ ମନୁଷ୍ୟ ସକାଳୁ ସକାଳୁ ଉଠି କୋଠିରେ ବସି ଭକ୍ତି କରିଥାନ୍ତି। ଏହା ମଧ୍ୟ ବିଚାର ସାଗର ମନ୍ଥନ ହେଲା ନା? ଏବେ ତୁମକୁ ଜ୍ଞାନର ତୃତୀୟ ନେତ୍ର ମିଳିଛି। ବାବା ତୃତୀୟ ନେତ୍ର ପ୍ରଦାନ କରିବାର କଥା ଶୁଣାଉଛନ୍ତି। ଏହା ହିଁ ପୁଣି ତିଜ୍ରିର କଥା ବୋଲି କହିଦେଇଛନ୍ତି। ତିଜ୍ରି କଥା, ଅମର କଥା, ସତ୍ୟନାରାୟଣଙ୍କର କଥା ମଧ୍ୟ ପ୍ରସିଦ୍ଧ ଅଟେ। ଏହି କଥା ଏକମାତ୍ର ବାବା ହିଁ ଶୁଣାଉଛନ୍ତି, ଯାହା ପୁଣି ଭକ୍ତି ମାର୍ଗରେ ପ୍ରଚଳିତ ହୁଏ। ଜ୍ଞାନ ଦ୍ୱାରା ତୁମେ ସନ୍ତାନମାନେ ଧନଶାଳୀ ହେଉଛ, ସେଥିପାଇଁ ଦେବତାମାନଙ୍କୁ ପଦମ୍ପତି କୁହାଯାଏ। ଦେବତାମାନେ ବହୁତ ଧନବାନ ପଦମ୍ପତି ହୋଇଥାନ୍ତି। କଳିଯୁଗକୁ ବି ଦେଖ ଏବଂ ସତ୍ୟଯୁଗକୁ ବି ଦେଖ, ରାତି ଦିନର ଫରକ ରହିଛି। ସାରା ଦୁନିଆର ପରିଷ୍କାର ହେବା ପାଇଁ ସମୟ ଲାଗୁଛି ନା? ଏହା ବେହଦ୍ର ଦୁନିଆ ଅଟେ। ଭାରତ ହେଉଛି ହିଁ ଅବିନାଶୀ ଖଣ୍ଡ। ଏହା କେବେ ପ୍ରାୟ ଲୋପ ହୁଏ ନାହିଁ। ଅଧାକଳ୍ପ ଗୋଟିଏ ରାଷ୍ଟ୍ର ରହିଥାଏ, ପୁଣି କ୍ରମାନ୍ୱୟରେ ଅନ୍ୟ ସବୁ ରାଷ୍ଟ୍ର ସ୍ଥାପିତ ହେବ। ତୁମ ସନ୍ତାନମାନଙ୍କୁ କେତେ ଜ୍ଞାନ ମିଳୁଛି! ସମସ୍ତଙ୍କୁ କୁହ, ବିଶ୍ୱର ଇତିହାସ ଭୂଗୋଳ କିପରି ଚକ୍ର ଲଗାଉଛି ଏଠାକୁ ଆସି ବୁଝ। ପ୍ରାଚୀନ ଋଷି ମୁନିମାନଙ୍କର କେତେ ସମ୍ମାନ ରହିଛି, କିନ୍ତୁ ସେମାନେ ମଧ୍ୟ ସୃଷ୍ଟିର ଆଦି ମଧ୍ୟ ଅନ୍ତକୁ ଜାଣିନାହାନ୍ତି। ସେମାନେ ହେଲେ ହଠ ଯୋଗୀ, ହଁ, ବାକି ସେମାନଙ୍କ ପାଖରେ ପବିତ୍ରତାର ଶକ୍ତି ରହିଛି, ଯାହାଦ୍ୱାରା ଭାରତକୁ ବାବା ଆସିବା ପର୍ଯ୍ୟନ୍ତ ଅଟକାଇ ରଖିଛନ୍ତି। ନଚେତ ଜଣାନାହିଁ ଭାରତର କ'ଣ ହୋଇଯାଇଥାନ୍ତା। ଘରକୁ ରଙ୍ଗ କରାଯାଇଥାଏ ନା, ଯାହାଦ୍ୱାରା ଶୋଭା ପାଇଥାଏ। ଭାରତ ମହାନ ପବିତ୍ର ଥିଲା, ଏବେ ତାହା ପତିତ ହୋଇଯାଇଛି। ସେଠାରେ ତୁମର ସୁଖ ମଧ୍ୟ ବହୁତ ସମୟ ଚାଲିବ, ତୁମ ପାଖରେ ବହୁତ ଧନ ରହିବ। ତୁମେ ଭାରତରେ ହିଁ ରହୁଥିଲ, ସେଠାରେ କେବଳ ତୁମର ରାଜ୍ୟ ଥିଲା, ଏହା କାଲିର କଥା ଅଟେ। ପୁଣି ପରେ ଅନ୍ୟ ଧର୍ମ ଆସିଥାନ୍ତି, ସେମାନେ ଆସି କିଛି ସୁଧାର କରି ନିଜକୁ ପ୍ରସିଦ୍ଧ କରିଛନ୍ତି। ବର୍ତ୍ତମାନ ସେମାନେ ମଧ୍ୟ ସମସ୍ତେ ତମୋ ପ୍ରଧାନ ହୋଇଗଲେଣି, ଏବେ ତୁମେ ସନ୍ତାନମାନେ କେତେ ଖୁସି ହେବା ଉଚିତ। ଏସବୁ କଥା ନୂଆମାନଙ୍କୁ ଶୁଣାଇବା ଅନୁଚିତ। ପ୍ରଥମେ ପ୍ରଥମେ ତ ବାବାଙ୍କର ପରିଚୟ ଦେବାକୁ ହେବ। ବାବାଙ୍କର ନାମ, ରୂପ, ଦେଶ, କାଳକୁ ଜାଣିଛ? ଶ୍ରେଷ୍ଠରୁ ଶ୍ରେଷ୍ଠ ବାବାଙ୍କର ପାଠ ତ ପ୍ରସିଦ୍ଧ ଅଟେ ନା। ଏବେ ତୁମେ ଜାଣିଛ, ସେହି ବାବା ହିଁ ଆମକୁ ନିର୍ଦ୍ଦେଶ ଦେଉଛନ୍ତି। ତୁମେମାନେ ପୁନର୍ବାର ନିଜର ରାଜଧାନୀ ସ୍ଥାପନ କରୁଛ। ତୁମେ ସନ୍ତାନମାନେ ମୋର ସହଯୋଗୀ ଅଟ। ତୁମେ ପବିତ୍ର ହେଉଛ, ତୁମ ନିମନ୍ତେ ପବିତ୍ର ଦୁନିଆ ନିଶ୍ଚୟ ସ୍ଥାପନ ହେବ। ତୁମେ ଏକଥା ଲେଖିପାରିବ ଯେ ପୁରୁଣା ଦୁନିଆ ବଦଳୁଛି, ପୁଣି ଏହି ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀଙ୍କର ରାଜ୍ୟ ହେବ, ତାପରେ ପୁଣି ରାବଣ ରାଜ୍ୟ ହେବ। ଚିତ୍ର ଆଧାରରେ ବୁଝାଇବାକୁ ବହୁତ ମିଠା ଲାଗିଥାଏ। ଏଥିରେ ତିଥି ତାରିଖ ସବୁ ଲେଖାଯାଇଛି। ଭାରତର ପ୍ରାଚୀନ ରାଜଯୋଗ ଅର୍ଥାତ୍ ବାବାଙ୍କର ସ୍ମୃତି ଯୋଗ କରିବା ଦ୍ୱାରା ବିକର୍ମ ବିନାଶ ହେଉଛି। ପାଠ ପଢା ଦ୍ୱାରା ଷ୍ଟାଟସ ଅର୍ଥାତ୍ ପଦବୀ ମିଳୁଛି, ସେଥିପାଇଁ ଦୈବୀ ଗୁଣ ଧାରଣ କରିବାକୁ ହେବ। ହଁ, ଏ କଥା ନିଶ୍ଚିତ ଯେ ମାୟାର ତୋଫାନ ତ ଆସିବ, ତେଣୁ ସକାଳୁ ସକାଳୁ ଉଠି ବାବାଙ୍କ ସହିତ କଥା ହେବା ବହୁତ ଭଲ। ଭକ୍ତି ଏବଂ ଜ୍ଞାନ ଉଭୟ ପାଇଁ ଏହି ସମୟ ବହୁତ ଭଲ। ବାବାଙ୍କ ସହିତ ମିଠା ମିଠା କଥା ହେବା ଉଚିତ। ଏବେ ଆମେ ଶ୍ରେଷ୍ଠାଚାରୀ ଦୁନିଆକୁ ଯିବୁ। ବୁଢ଼ାମାନଙ୍କ ମନରେ ତ ଏ କଥା ରହିଥାଏ ନା, ଆମେ ଏହି ଶରୀରକୁ ଛାଡ଼ି ଗର୍ଭକୁ ଯିବୁ। ବାବା କେତେ ନିଶା ଚଢ଼ାଉଛନ୍ତି, ନିଜର ସହିତ ଏହିଭଳି କଥା ହୁଅ, ତେବେ ତୁମର ଜମା ହୋଇଯିବ। ଶିବ ବାବା ଆମକୁ ନର୍କବାସୀରୁ ସ୍ୱର୍ଗବାସୀ କରୁଛନ୍ତି। ପ୍ରଥମେ ପ୍ରଥମେ ଆମେ ଆସୁଛୁ, ତେଣୁ ଅଲରାଉଣ୍ଡର ପାଠ ଆମେ କରୁଛୁ। ବର୍ତ୍ତମାନ ବାବା କହୁଛନ୍ତି, ଏହି ବିକାରୀ ଶରୀରକୁ ଛାଡ଼ି ଦିଅ, ଦେହ ସହିତ ସାରେ ଦୁନିଆକୁ ଭୁଲି ଯାଅ, ଏହା ହେଉଛି ବେହଦର ସନ୍ନ୍ୟାସ। ସେଠାରେ ମଧ୍ୟ ତୁମେ ବୁଢା ହେଲେ ସାକ୍ଷାତକାର ହେବ, ମୁଁ ପିଲା ହୋଇ ଜନ୍ମ ନେବି, ଖୁସି ମିଳିଥାଏ, ଶୈଶବ ତ ସବୁଠାରୁ ଭଲ। ଏହିପରି ସକାଳୁ ଉଠି ବିଚାର ସାଗର ମନ୍ଥନ କରିବା ଉଚିତ। ପଏଣ୍ଟସ ବାହାରିଲେ ତୁମକୁ ଖୁସି ମିଳିବ, ଖୁସିରେ ଘଣ୍ଟାଏ ଦେଢ଼ ଘଣ୍ଟା ବିତି ଯାଇଥାଏ। ଯେତେ ଅଭ୍ୟାସ ହୋଇଚାଲିବ ସେତେ ଖୁସି ବଢ଼ି ଚାଲିବ, ବହୁତ ମଜା ଆସିବ, ଏବଂ ଚାଲିବା ବୁଲିବା ସମୟରେ ମଧ୍ୟ ବାବାଙ୍କୁ ମନେ ପକାଇବାକୁ ହେବ। ଫୁର୍ସତ ବହୁତ ରହିଛି, ହଁ, ବିଘ୍ନ ତ ନିଶ୍ଚିତ ପଡ଼ିବ, ଏଥିରେ କୌଣସି ସନ୍ଦେହ ନାହିଁ। ଧନ୍ଦା କରିବା ସମୟରେ ମନୁଷ୍ୟମାନଙ୍କୁ ନିଦ ଆସେ ନାହିଁ, ଅଳସୁଆ ଲୋକେ ଶୋଇଥାନ୍ତି। ତୁମେ ଯେତେ ସମ୍ଭବ ଶିବ ବାବାଙ୍କୁ ହିଁ ମନେ ପକାଇ ଚାଲ। ତୁମ ବୁଦ୍ଧିରେ ରହୁଛି ଯେ ଶିବ ବାବାଙ୍କ ନିମନ୍ତେ ଆମେ ଭୋଜନ ତିଆରି କରୁଛୁ, ଆମେ ଏହା ଶିବ ବାବାଙ୍କ ନିମନ୍ତେ କରୁଛୁ। ଭୋଜନ ମଧ୍ୟ ବହୁତ ଶୁଦ୍ଧିର ସହିତ ପ୍ରସ୍ତୁତ କରିବା ଉଚିତ, ଏପରି ଜିନିଷ ନ ହେଉ ଯାହାଦ୍ୱାରା ଖିଟ୍ପିଟ୍ ହୋଇଯିବ। ବାବା ନିଜେ ମଧ୍ୟ ସ୍ମରଣ କରୁଛନ୍ତି, ଆଚ୍ଛା, ମିଠା ମିଠା ଶିକି ଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ, ଆତ୍ମିକ ସନ୍ତାନ ମାନଙ୍କର ଆତ୍ମିକ ପିତାଙ୍କୁ ନମସ୍ତେ ନମସ୍ତେ ନମସ୍ତେ, ଶୁକ୍ରିୟା ବାବା ଶୁକ୍ରିୟା। ଧାରଣା ପାଇଁ ମୁଖ୍ୟ ସାରାଂଶ। ଏକ ନମ୍ବର, ସକାଳୁ ସକାଳୁ ଉଠି ବାବାଙ୍କ ସହିତ ମିଠା ମିଠା କଥା ହେବାକୁ ପଡିବ। ପ୍ରତ୍ୟହ ଖୁସି ରୂପକ ଭୋଜନ କରିବା ସହିତ ଅତୀନ୍ଦ୍ରିୟ ସୁଖର ଅନୁଭବ କରିବାକୁ ହେବ। ଦୁଇ ନମ୍ବର, ସତ୍ୟଯୋଗୀ ରାଜଧାନୀ ସ୍ଥାପନ କରିବାରେ ବାବାଙ୍କର ସମ୍ପୂର୍ଣ୍ଣ ସହଯୋଗୀ ହେବା ପାଇଁ ପବିତ୍ର ହେବାକୁ ପଡିବ। ଯୋଗ ବଳ ଦ୍ୱାରା ନିଜର ବିକର୍ମ ବିନାଶ କରିବାକୁ ହେବ। ଭୋଜନକୁ ମଧ୍ୟ ଶୁଦ୍ଧତା ପୂର୍ବକ ପ୍ରସ୍ତୁତ କରିବାକୁ ହେବ। ବରଦାନ, ଦିବ୍ୟ ଗୁଣର ଆବାହନ ଦ୍ୱାରା ସର୍ବ ଅବଗୁଣ ଗୁଡ଼ିକୁ ଆହୁତି ଦେଉଥିବା ସନ୍ତୁଷ୍ଟ ଆତ୍ମା ଭବ। ଯେପରି ଦୀପାବଳି ପର୍ବରେ ବିଶେଷ କରି ସ୍ୱଚ୍ଛତା ଏବଂ ରୋଜଗାର ପ୍ରତି ଧ୍ୟାନ ଦେଇଥାନ୍ତି, ସେହିଭଳି ତୁମେମାନେ ମଧ୍ୟ ସବୁ ପ୍ରକାରର ସ୍ୱଚ୍ଛତା ଏବଂ ରୋଜଗାର ପ୍ରତି ଲକ୍ଷ୍ୟ ରଖି ସନ୍ତୁଷ୍ଟ ଆତ୍ମା ହୁଅ। କାରଣ ସନ୍ତୁଷ୍ଟତା ଦ୍ୱାରା ହିଁ ସର୍ବ ଦିବ୍ୟ ଗୁଣ ଗୁଡ଼ିକୁ ଆବାହନ କରିପାରିବ, ଯାହାଦ୍ୱାରା ଅବଗୁଣ ଗୁଡ଼ିକର ଆହୁତି ସ୍ୱତଃ ହିଁ ହୋଇଯିବ। ମନ ଭିତରେ ଯାହା ସବୁ ଦୋଷ ଦୁର୍ବଳତା ଗୁଡ଼ିକ ବା ନିର୍ବଳତା କୋମଳତା ରହିଛି, ସେଗୁଡ଼ିକୁ ସମାପ୍ତ କରି ଏବେ ନୂତନ ଖାତା ଆରମ୍ଭ କର ଏବଂ ନୂଆ ସଂସ୍କାର ରୂପୀ ନୂଆ ବସ୍ତ୍ର ଧାରଣ କରି ସଚ୍ଚା ଦୀପାବଳୀ ପାଳନ କର। ସ୍ଲୋଗାନ, ସ୍ୱମାନର ଆସନ ଉପରେ ଯଦି ସର୍ବଦା ସ୍ଥିତ ରହିବାକୁ ଚାହୁଁଛ, ତେବେ ଦୃଢ଼ ସଂକଳ୍ପ ରୂପୀ ବେଲ୍ଟକୁ ଭଲ ଭାବରେ ବାନ୍ଧି ଦିଅ। ଅବ୍ୟକ୍ତ ଇସାରା, ନିଜ ପ୍ରତି ଏବଂ ସମସ୍ତଙ୍କ ପ୍ରତି ନିଜର ସଂକଳ୍ପ ଦ୍ୱାରା ଯୋଗର ଶକ୍ତିଗୁଡ଼ିକୁ ପ୍ରୟୋଗ କର। ଶାନ୍ତିର ଶକ୍ତିର ପ୍ରୟୋଗ ପ୍ରଥମେ ନିଜ ଉପରେ, ନିଜର ଶାରୀରିକ ବ୍ୟାଧି ଉପରେ କରି ଦେଖ। ଏହି ଶକ୍ତିର ପ୍ରୟୋଗ ଦ୍ୱାରା କର୍ମ ବନ୍ଧନର ରୂପ ମିଠା ସମ୍ବନ୍ଧର ରୂପରେ ପରିବର୍ତ୍ତନ ହୋଇଯିବ। ଏହିସବୁ କର୍ମ ଭୋଗ, କର୍ମର କଡ଼ା ବନ୍ଧନ ଗୁଡ଼ିକ ଶାନ୍ତିର ଶକ୍ତି ଦ୍ୱାରା ପାଣିର ଗାର ଭଳି ଅନୁଭବ ହେବ। ମୁଁ ଭୋଗିଲା ବାଲା ଅଟେ ବା କର୍ମ ଭୋଗକୁ ଚୁକ୍ତ କରୁଛି ଏହା ନୁହେଁ, ବରଂ ସାକ୍ଷୀ ଦ୍ରଷ୍ଟା ହୋଇ ଏହିସବୁ ହିସାବ କିତାବର ଦୃଶ୍ୟକୁ ମଧ୍ୟ ଦେଖିବ। ମାତେଶ୍ୱରୀଜୀଙ୍କର ଅମୂଲ୍ୟ ମହାବାକ୍ୟ, ଏହି ଅବିନାଶୀ ଈଶ୍ୱରୀୟ ଜ୍ଞାନ ପ୍ରାପ୍ତ କରିବା ପାଇଁ ଅନ୍ୟ କୌଣସି ବି ଭାଷା ଶିଖିବାକୁ ପଡ଼େ ନାହିଁ। ଆମର ଏହି ଯେଉଁ ଈଶ୍ୱରୀୟ ଜ୍ଞାନ ରହିଛି ଏହା ବହୁତ ସହଜ ଏବଂ ବହୁତ ମିଠା, ଯାହାଦ୍ୱାରା ଜନ୍ମ ଜନ୍ମାନ୍ତରର ରୋଜଗାର ଜମା ହୋଇଥାଏ। ଏହି ଜ୍ଞାନ ଏତେ ସହଜ ଯେ ଯାହାକୁ କେହି ବି ମହାନ ଆତ୍ମା ଅହଲ୍ୟା ଭଳି ପଥର ବୁଦ୍ଧି ବା ଅନ୍ୟ କୌଣସି ବି ଧର୍ମ ଅବଲମ୍ବୀ ଛୋଟ ପିଲାମାନଙ୍କ ଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ କେହି ବି ପ୍ରାପ୍ତ କରିପାରିବେ। ଦେଖ, ଏହି ଜ୍ଞାନ ଏତେ ସହଜ ହେଲେ ମଧ୍ୟ ଦୁନିଆର ମନୁଷ୍ୟମାନେ ବହୁତ କଷ୍ଟ ବୋଲି ଭାବୁଛନ୍ତି। କେହି କେହି ଭାବୁଛନ୍ତି ଯଦି ଆମେ ବହୁତ ବେଦ ଶାସ୍ତ୍ର ଉପନିଷଦ ପଢ଼ି ବିଦ୍ୱାନ ହୋଇଛୁ, ତେବେ ତାକୁ ଶିଖିବା ପାଇଁ ପୁଣି ଭାଷା ଶିଖିବାକୁ ପଡ଼ିଲା, ବହୁତ ହଠ ଯୋଗ କଲୁ ତେବେ ଯାଇ ତାହା ପ୍ରାପ୍ତ ହୋଇପାରିଲା। କିନ୍ତୁ ଆମେ ତ ଏହା ନିଜର ଅନୁଭବ ଦ୍ୱାରା ଜାଣିଗଲୁ ଯେ ଏହି ଜ୍ଞାନ ବହୁତ ସହଜ ଏବଂ ସରଳ, କାରଣ ସ୍ୱୟଂ ପରମାତ୍ମା ଆସି ଏହି ପାଠ ପଢ଼ାଉଛନ୍ତି। ଏଥିରେ ନା କୌଣସି ହଠକ୍ରିୟା, ନା ଜପ ତପ, ନା କୌଣସି ଶାସ୍ତ୍ରବାଦୀ ପଣ୍ଡିତ ହେବାକୁ ପଡ଼ିବ, ନା ଏଥିପାଇଁ ସଂସ୍କୃତ ଭାଷା ଶିଖିବାକୁ ପଡ଼ିବ। ଏଠାରେ ତ ଆତ୍ମାକୁ ନିଜର ପିତା ପରମାତ୍ମାଙ୍କ ସହିତ ଯୋଗ ଲଗାଇବାକୁ ହେବ। ଯଦିଓ କେହି ଏହି ଜ୍ଞାନକୁ ଧାରଣା କରିପାରୁନାହିଁ, କିନ୍ତୁ ତଥାପି କେବଳ ଯୋଗ ଦ୍ୱାରା ମଧ୍ୟ ବହୁତ ଲାଭ ହେବ। ଏହାଦ୍ୱାରା ପ୍ରଥମତଃ ଆତ୍ମା ପବିତ୍ର ହୋଇଯିବ, ଦ୍ୱିତୀୟତଃ କର୍ମବନ୍ଧନ ଭସ୍ମୀଭୂତ ହୋଇଯିବ ଏବଂ କର୍ମାତୀତ ଅବସ୍ଥା ହୋଇଯିବ। ସର୍ବଶକ୍ତିମାନ ପରମାତ୍ମାଙ୍କ ସ୍ମୃତିରେ ଏତେ ଶକ୍ତି ରହିଛି, ଯଦିଓ ସିଏ ସାକାର ବ୍ରହ୍ମାଙ୍କ ଶରୀର ମାଧ୍ୟମରେ ଆମକୁ ଯୋଗ ଶିଖାଉଛନ୍ତି, କିନ୍ତୁ ଯୋଗ ପୁଣି ବି ସିଧା ସେହି ଜ୍ୟୋତି ସ୍ୱରୂପ ପରମାତ୍ମାଙ୍କୁ କରିବାକୁ ହେବ। ସେହି ଯୋଗ ବଳ ଦ୍ୱାରା ହିଁ କର୍ମ ବନ୍ଧନ ରୂପୀ ମଇଳା ସଫା ହେବ। ଆଚ୍ଛା, ଓମ୍ ଶାନ୍ତି।